ए भगवान पर जन्माष्टमी ये अपन देखिबे जते भगवान पर अवतार पर आछन्ति भगवान राम पर आविर्भाव केबे राम नवमी कृष्णदेव पर आविर्भाव कृष्ण चतुर्दशी वामनदेव पर आविर्भाव वामन द्वादशी ये सब अवतार मान जो दिन रही जन्म नवमी कह राम नवमी जन्म नवमी कह कृष्ण चतुर्दशी जन्म चतुर्दशी कह वामन द्वादशी जन्म द्वादशी कह किंतु कृष्ण का जन्म कृष्ण अष्टमी कह जन्माष्टमी कह राम नवमी किंतु कृष्ण अष्टमी कह जन्माष्टमी तेणु ये हूँ भगवान विशेषता भगवान के अवतार अच्छा राम कृष्ण राम इत्यादि इन्हें समस्ते भगवान अंश भी आम जाना राम कृष्ण राम इत्यादि केगवान अवतार सब आरोप जन्मदिन जन्म नवमी जन्म चतुर्दशी ये सब कह कि भगवान कृष्णकर भगवान कृष्ण जो जन्म को कृष्ण अष्टमी कहुति जन्माष्टमी तेनाली भगवान जन्म हूँ दिव्य जन्म कर्म चलते दिव्य सबकि भगवान अवतार मत सब दिव्य कि कृष्ण भगवान स्वयं मूल भगवान से आविर्भाव को जन्माष्टमी 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 कहे आप कहने कहार जन्म भगवान को जन्म कृष्णाष्टमी कृष्ण भगवान को जन्म जन्माष्टमी कहते हैं भगवान का जन्म आई आम जन्म गुरुत्व बुझा जन्म कर्म तुम्हें दिव्य तृतीय भगवान आविर्भाव विषय वर्णना करूर्व वर्णना करती भगवान निर्देश भगवत प्रचोदिता भगवान जो प्रेरणा दिखती हृदय प्रेरणा दिखती भगवान समस्त हृदय रही सर्वसुचा बुद्धि विष्णु मत स्मृति ज्ञान अपोहनाज भगवान समस्त हृदय रही किंतु ये जी सरेंडर ये जी भगवान समर्पित से भगवान भगवान सब कुछ को से ग्रहण करेंगे से उपयुक्त भगवान ग्रहण करने से भगवत एक प्रश्न पचारिंट परीक्षित महाराज कहीं भगवान शास्त्र स्कंदे भगवान जो अक्षपातिता से देखिले रुद्राक्षर को मद करने देवता मैंने भगवान को प्रार्थना करते भगवान आस्था कहे तुम्हें जाओ दधीजी अस्थि माग से अस्थि वज्र निर्माण कर से वज्र तेनाली जी कह भगवान पक्षपातिता तेणु से प्रश्न पचारे ये सम प्रिय सुहृद ब्रह्मन भगवान भूताना स्वयं इंद्र से कथम दैत्या अवधि विषम था भगवान सब समस्त समान समह सर्वभूतेषु भगवान निजे घोषणा कर तेणु परिकीर्णा सहित समस्त समान समस्त कथम वैषम्यम जदि से सम्य तार सब विषम भाव व्यवहार कले समस्त कथम वैषम्यम एवं से समस्त प्रिय जदि जहाँ जानवे सी अच्छे आम प्रिय भगवती भगवान कहकरोकमेश्वर सुहृदम सर्वभूता से समस्त प्रिय समस्त सुभूत प्रतिज्ञा जब जानवे ज्ञाता मान शांति उच्चती शांति प्राप्त होगी तेज जदि से प्रिय से पुणे अप्रिय कहीं करसुर मान अप्रिय कहीं कर प्रिय सुहृद सुहृद मत से एक शब्द सुहृद होकरी पुणे असहृद कार्य करसुर मान प्रति विपक्ष आचरण कर अलग प्रकार आचरण कर वैषम्य आचरण कर ତେଣୁ ଭୂତାନ ଭଗବାନ ସେ ଭଗବାନ ଜାତୀୟ ସମସ୍ତଙ୍କ ସମ ସମସ୍ତଙ୍କ ପ୍ରିୟ ସମସ୍ତଙ୍କର ସୁର ତେଣୁ ଇନ୍ଦ୍ରିୟ ସାହାଯ୍ୟ ପ୍ରଥମ ଦୈତ୍ୟା ଭଗବତୀ ବିଷମ ଜାତା ତେଣୁ ଇନ୍ଦ୍ରଙ୍କର ପ୍ରତିନିଧିତ୍ୱରେ ଇନ୍ଦ୍ରଙ୍କ ନେତୃତ୍ୱରେ ଦେବତାମାନଙ୍କ ପ୍ରତି ଭଗବାନ କାହିଁକି ବିଷମ ଭଳି ଆଚରଣ କଲେ ତାଙ୍କୁ ରକ୍ଷା କଲେ ଅସମାନ ମଧ୍ୟ ଭଗବାନଙ୍କ ସମସ୍ତେ ସମାନ ପ୍ରଶ୍ନର ଉତ୍ତରରେ ପ୍ରକୃତରେ ଏଇଟା ଯେଉଁ ପରିକ୍ରମା ପଚାରିଛନ୍ତି ସୁଖଦେବ ଗୋସ୍ୱାମୀ ସେ ଭାଗବତ ସପ୍ତମ ସ୍କନ୍ଧରେ ଯେଉଁ ଭଗବାନ ବିଷ୍ଣୁଦେବଙ୍କର କଥା କହିଛନ୍ତି ଏ କଥାଟା ନାରଦମୁନି କହିଛନ୍ତି ଯୁଧିଷ୍ଠିର ମହାରାଜ ଯୁଧିଷ୍ଠିର ମହାରାଜଙ୍କ ସଭାରେ ରାଜସ୍ୱ ଯଜ୍ଞରେ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କର ଐଶ୍ୱର୍ଯ୍ୟ ଦେଖିକିରି ସମସ୍ତ ରାଜା ସମଗ୍ର ରାଜସ୍ୱ କହିଲେ ତ୍ରିଲୋକର ସେ ଅଧିପତି ହେବେ ଅଶ୍ୱନ୍ୟ ଦେବତା କହିଲେ କେବଳ ପୃଥିବୀର ରାଜସ୍ୱ କହିଲେ ତ୍ରିଲୋକର ସେ ଅଧିପତି ହେବେ ତେଣୁ ବିଶେଷ ଭାବରେ ଶିଶୁପାଳ ସେ ଭଗବାନଙ୍କୁ ଦ୍ୱେଷା ଚୈଜ୍ଞା ଦେହ ରୂପ ସେ ଭଗବାନଙ୍କୁ ଦ୍ୱେଷ କରୁଥିଲା ଅଶ୍ୱନମାନେ ଭଗବାନଙ୍କୁ ଦ୍ୱେଷ କରନ୍ତି ତେଣୁ ସେ ଭଗବାନଙ୍କର ବହୁତ ନିନ୍ଦା କଲା ବହୁତ ପ୍ରକାର ନିନ୍ଦା କରିବା ତେଣୁ ଆତ୍ମରେ ଭଗବାନ ଯେହେତୁ ସେ ତାଙ୍କର ପିଉସୀ ହେବେ ତାଙ୍କର ମା ହେବ ତାଙ୍କ ପିଉସୀ କୃଷ୍ଣଙ୍କର ଯେମିତି ବୃତା କୁହନ୍ତି ଯେମିତି ପିଉସୀ ସେଇଭଳି ଭାବରେ ସେ ହେବେ ତାଙ୍କ ମା ହେବ ପିଉସୀ ସେଥିପାଇଁ ସେ ତାଙ୍କ ମାଆଙ୍କୁ ଅଭିଶାପ ମାନେ ତାଙ୍କ ପିଉସୀ ଦେଇଥିଲେ ପ୍ରତିଶ୍ରୁତି ଦେଇଥିଲେ ଯେ ଜେଦି ବା ଇଏ ଯେଉଁ ଶିଶୁପାଳ ଶିଶୁପାଳର ଶହେଟି ଅପମାନ ଶହେଟି ଅପମାନ ଅଧିକା ହେଲେ ତାହେଲେ ମୁଁ ସେଟାକୁ ଆଉ ହତ୍ୟା କରିବି ତେଣୁ ଯେତେବେଳେ ଶହେଟି ଅପମାନ ଅପମାନ ଦେଇଦେଲେ ଶିଶୁପାଳ ଭଗବାନ ସମସ୍ତଙ୍କ ସାମ୍ନାରେ ତାଙ୍କର ସୁଦର୍ଶନ ଚକ୍ର ପ୍ରେରଣ କରିକିରି ତାର ମୁଣ୍ଡ ପାଠ କଲେ ସୁରକ୍ଷା କଲେ ଏବଂ ସମସ୍ତଙ୍କ ସାମ୍ନାରେ ଦେଖୁଛନ୍ତି ତାଙ୍କର ଶରୀରରେ ଗୋଟେ ଜ୍ୟୋତି ବାହାରିକି ଭଗବାନଙ୍କର ଅଙ୍ଗରେ ଖୁସି ହେଲା ତେଣୁ ଏଇଠି ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହେଲେ ତେଣୁ ଇଏ ଏତେ ପ୍ରକାର ଭଗବାନଙ୍କୁ ଦ୍ୱେଷ ଆଚରଣ କରିକି କେମିତି ମୁକ୍ତିଲାଭ କଲେ ସାଧୁଜୀ ମୁକ୍ତିଲାଭ କଲେ ଯେଉଁ ରହିଛି ବେଣ ରାଜା ଜଣେ ଥିଲେ ସେ ମଧ୍ୟ ଭଗବାନଙ୍କର ବିଦ୍ୱେଷ କରୁଥିଲେ କିନ୍ତୁ ସିଏ ମୃତ୍ୟୁ ପରେ ନର୍କଗତି ଲାଭ କଲେ କିନ୍ତୁ ତାଙ୍କର ପୁତ୍ର ଯିଏ ହେଉଛନ୍ତି ମୃତ୍ୟୁ ମହାରାଜ ସେ ତାଙ୍କୁ ନର୍କରୁ ଉଦ୍ଧାର କରିଥିଲେ ତେଣୁ ଏ ପ୍ରଶ୍ନକୁ ଯଦି ପଚାରିଲେ ସେ ପ୍ରଶ୍ନର ଉତ୍ତରରେ ତାର ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ସେ ବର୍ଣ୍ଣନା କରାଯାଇଛି ଆମେ ଏଠି କହିବା ଯେ ଗୋପ୍ୟ କାମା ଭୟା କଂସ ଦ୍ୱେଷା ଚୈତ୍ୟ ସମ୍ମହ ବିସ୍ମୟ ସ୍ନେହା ଦୁଇ ଭକ୍ତ୍ୟା ଭୟ ବିଭୁ ଏଇଭଳି ଭାବରେ ସମସ୍ତେ ଯିଏ କାମ ଭାବରେ ମଧ୍ୟ ଭଗବାନ ସେ ଯୁକ୍ତ ହେବେ ତାହେଲେ ସେ ମଧ୍ୟ ପରାଙ୍ଗତି ଶ୍ରେଷ୍ଠ ଗତି ଲାଭ କରିବେ ଗୋପ କାମ୍ୟା ଭୟା କଂସ କଂସ ସବୁବେଳେ ଭୟ କରୁଥିଲା କଂସ ହତ୍ୟା ଭଗବାନ କରିବେ ବର୍ତ୍ତମାନ ଦଶମ ସ୍କନ୍ଧ କେତେ 43 ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯିବ କିନ୍ତୁ ସେ ମଧ୍ୟ ଶ୍ରେଷ୍ଠ ଗତି ଲାଭ କଲା ଦ୍ୱେଷ ଚୈତ୍ୟା ଦୟନ ରୂପ ଦ୍ୱେଷ କରିକିରି ଚେଡ଼ି ଆଦି ଶିଶୁପାଳ ଗତବକ୍ର ଯେତେ ସବୁ ଥିଲେ ଦ୍ୱେଷ କରୁଥିଲେ ଅଶୋକ ସମାଜ ସମ୍ପର୍କ ବ୍ୟକ୍ତି ସେମାନେ ଭଗବାନଙ୍କୁ ଦ୍ୱେଷ କରି ମଧ୍ୟ ସେମାନେ ଶ୍ରେଷ୍ଠ ଗତି ଲାଭ କଲେ ସ୍ନେହା ଦୁୟମ ସ୍ନେହା ବିସ୍ମେହ ସମ୍ବନ୍ଧା ବିସ୍ମୀବଂଶର ଭଗବାନ ଆସିଲେ ବୃଷ୍ଣୀବଂଶରେ ଆସିଛନ୍ତି ବୃଷ୍ଣୀବଂଶରେ ବସୁଦେବ ବଂଶ ବୃଷ୍ଣୀବଂଶର ଯଦୁବଂଶରେ ଆସୁଛନ୍ତି ବୃଷ୍ଣୀବଂଶରେ ସମ୍ବନ୍ଧା ବିସ୍ମେହ ସେମାନେ ସମ୍ବନ୍ଧ ରହିଛି ଯେମିତି ଆମର ଇଏ ପିତା ଇଏ ମଉସା ଇଏ କକା ଏମିତି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି ସେମାନେ ଭଗବାନଙ୍କର ସମ୍ବନ୍ଧ ବିଷ୍ଣୁ ବଂଶ ସହିତ ସମ୍ବନ୍ଧ ଅଛି ଏବଂ ସ୍ନେହା ଦୁୟମ ନାରଦମୁନି କହୁଛନ୍ତି ଯୁଧିଷ୍ଠିର ତମେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହୋଇଛ ଏବଂ ଆମେମାନେ ନାରଦମୁନି କହୁଛନ୍ତି ଆମେ ଭକ୍ତା ବୟମ ବିଭୁ ଆମେ ଭକ୍ତିରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛେ କିନ୍ତୁ ତସ୍ମା ଏଇ ଯେଉଁ ପାଞ୍ଚ ପ୍ରକାର ଯଦି ଛଅ ପ୍ରକାର ରହିଛି ଏଇଟା ପାଞ୍ଚ ପ୍ରକାର କୁହାଯାଉଛି ନ ବେଣ ନ ସା ପଞ୍ଚାନ ପୁରୁଷ ପ୍ରତି ବେଣ କୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ନଥିଲା ଏ ପାଞ୍ଚ ପ୍ରକାର ଉପାୟରେ କୌଣସି ଉପାୟରେ ବେଣ ଯୁକ୍ତ ନଥିଲା तेणु नारद मुनि कृष्ण महाराज को तस्मात केना तो उपायन मन कृष्ण निवेश है तेणु मन को भगवान निवेश कर तेणु ये आम आपारेटली देखुचे जमी उदाहरण दि जाइए जदि जदि गोटे रात्रि जदि आकाश जो मेघाच्छन्न रही तारका चंद्र इत्यादि रही से शोभा पाइबे किंतु जदि से आकाश मेघ नुक्त आकाश थी मेघमुक्त आकाश थे सेठिकार जो चंद्र चंद्र तारका इत्यादि बहुत सुंदर भाव में शोभायमान तो से भाव आम ये मुक्त जगत त्रिगुण रही सत्व रज तम त्रिगुण जी जिते रज गुण और तम गुण द्वारा आक्रांत से भगवान जो कृपा को सीते प्राप्त हो पार ना कि सत्वगुण बुद्धि कर सत्वगुण बुद्धि लाभ कर सीते भगवान कृपा प्राप्त हो तेणु जदि भगवान कृपा समस्त सामान जमी सूर्य आलोक सब सब सामान भाव पड़े कि बर्तमान मत पृथ्वी एम जगह रही जो भी छमास अंधकार तेणु जहाँ निजर कैपासीटी अनुसार निजर शक्ति अनुसार से कृपा को प्राप्त कर भगवान कृपा समस्त सामान रही तेणु यो भगवान यही भाव रही तेणु भगवान जो आविर्भाव होती से भगवान जो आसे भाव कार्य सब रही पूजा कर ठीक है पूजा कर तेणु भगवान जो आसे से वसुदेव देवकी भगवान को प्रार्थना कर स्तुति कले स्तुति कलापर से जो भगवत प्रचोदित शब्दी रही सब प्रसंग आसला भगवत प्रचोदित भगवान समस्त हृदय प्रेरणा दौंस किंतु किए ग्रहण करे ग्रहण करुधिष्ठ महाराज भगवान जो भाई भाव चाहते युधिष्ठ महाराज से भी कार्य करु दुर्योधन सी से ग्रहण करूना भगवान जो कह भारत तृतीय स्कंधे भगवान जाए फलित समया जगत गुरु जानी जगत कृष्ण माता पुंसा अमृता यनानी राजोरु मेनी क्षतपुण्य लेसा जितने भगवान पार्थ युधिष्ठिर महाराज अर्जुन द्वारा प्रेरित होती जाइनापुर जगत पार्थ प्रहित सभाया महाभारत सभा पर्व से वर्णना कर जगत पाठ प्रणीत सभा जगत गुरु जानी जगत कृष्ण भगवान हो जगत गुरु से समस्त मंगल करने आसवान जगत गुरु तेनाली सी दूत हिसाब से जाए भगवान तर भक्त कौन कार्य न कि कार्य कौन तरह एम करवा जो निचर नीच कार्य भगवान करने प्रस्तुत रही जगत गुरु हेल्ले से जगत कृष्ण से गले गले सभा गले कि नी पुषा अमृता यानी कि कथा हूँ अमृत अमृता यानी नी पुषा अमृता कथा हूँ कथा अमृत तब कथा अमृतम तप्त जीवन कवि विरीड़ितम कर्मसापम भगवान कथा अमृत भगवान कथा हूँ अमृत किभली अमृत ना तप्त जीवन जो आम जो मुक्त जगत सब दर्दीभूत होचे ये दर्दीभूत अवस्था जो भगवान कथा स्मरण करवा अमृत पान करवा जो ताप रही उन्मीलन ये ताप चली आम अमृत आस्वादन करवा कि राजपुण्य रे सार दुर्योधन भगवान कथा भल लगे अमृत भल लगे प्रभुपाद कहते जमी सुगार कैंडी इज स्वीट टू ए हेल्दी पर्सन आकुरसा हेल्दी पर्सन सुस्थ व्यक्ति प्रति से बहुत ନିଷ୍ଠାଟା ସଂଗ୍ରହ କରିବ, କିନ୍ତୁ ଜଣେ ଜଣ୍ଡିସ ପର୍ସନ ପାଇଁ କ'ଣ ହବ, ସେଇଟା ପିତା ଲାଗିବ। ସେଇଭଳି ଭଗବାନ କଥା ଯଦିଓ ଅମୃତ, ଭୀଷ୍ମ ଦ୍ରୋଣ ବିଦୁର ଏମାନେ ସବୁ ଅମୃତକୁ ଆସ୍ୱାଦନ କରୁଛନ୍ତି ଭଗବାନ କଥା, କିନ୍ତୁ ଦୁର୍ଯ୍ୟୋଧନ ସେଟା କଥା ନୁହେଁ। ରାଜରୁ ମିନି କେତେ ପୁଣ୍ୟ ଲେସା, ତାର ଯୋଉ କିଛି ପୁଣ୍ୟ ଥିଲା, ଯୋଉ ପୁଣ୍ୟ ଫଳରେ ସେ ରାଜା ହେବା ପାଇଁ ରାଜପୁତ୍ର ହେଲେ, ପ୍ରିନ୍ସ ହେଲେ, ରାଜପୁତ୍ର ହେଲେ, ଯୁବରାଜ ହେଲେ, କିନ୍ତୁ ସେତିକି ପୁଣ୍ୟ ମଧ୍ୟ ଚାଲିଗଲା, ଭଗବାନ କଥା ଗ୍ରହଣ କଲେ ନାହିଁ। ଭଗବତା ଅଷ୍ଟାଦଶରେ କ'ଣ କହିବେ, ସମସ୍ତେ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବତାରେ। ଅନ୍ତିମରେ କହିଲେ ଭର୍ଜିତା ସର୍ବ ଦୁର୍ଗାଣି ମତ ପ୍ରସାଦା କରିଶେଷି ଅଥଚେତ ମହଙ୍କାର ଶୋଷେ। ମୁଁ ତମକୁ ଏଇ କଥା ସବୁ କହିଲି, ଇଏ ମୋର ପ୍ରସାଦ ଭଗବାନ କଥା, ଇଏ ଯୋଉ ଅମୃତ, ଇଏ ଭଗବାନଙ୍କ ପ୍ରସାଦ। ତେଣୁ ଯେଉଁମାନେ ଭର୍ଜିତା, ଯେଉଁମାନେ ଚିତ୍ତରେ ଭଗବାନଙ୍କୁ ଗ୍ରହଣ କରିବେ, ଭଗବାନଙ୍କୁ ଧାରଣ କରିବେ, ସେମାନେ ମର୍ଜିତା ଭର୍ଜିତା ସର୍ବ ଦୁର୍ଗାଣି। ଭୌତିକ ଜଗତରେ ଅନେକ ଦୁର୍ଗ, ଅନେକ ଦୁଃଖ କଷ୍ଟ ବିପଦ ସବୁ ରହିଛି, କିନ୍ତୁ ଜଣେ ମର୍ଜିତା ହେଇଥିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଜଣେ ମର୍ଜିତା ହେଇଥିଲେ ସେ ସମସ୍ତ ବିପଦକୁ ଚରିଶେଷ ବହୁତ ସହଜରେ ପାର ହେଇଯାଏ। ମର୍ଜିତା ସମୁଦ୍ର ଜାଣି ପ୍ରସାଦା ଚରିଶେଷ, କିନ୍ତୁ ଅଚର୍ଯ୍ୟ ମହଙ୍କାର ନ ଶୋଷେ ନକ୍ଷ। ଯଦି ତୁମେ ମିଥ୍ୟା ଅହଙ୍କାର ଦ୍ୱାରା ପ୍ରସ୍ତୁତ ହେଇକରି ଭଗବାନ କଥା ଶ୍ରବଣ କରିବନି, ତାହେଲେ ତୁମ ବିନାଶ। ତେଣୁ ସେଇଭଳି ଭାବରେ ଦୁର୍ଯ୍ୟୋଧନ ଯଦିଓ ଭଗବାନ ତାଙ୍କ ମଙ୍ଗ ପାଇଁ କହୁଥିଲେ, କିଛି ନହେଲେ ତୁମେ ଯେଉଁ ପାଣ୍ଡବମାନେ ଏତେ ସମଗ୍ର ପୃଥିବୀକୁ ସେ ଜୟ କରିଛନ୍ତି, ରାଜସ୍ୱ ଯଜ୍ଞ କରିଛନ୍ତି, ଜରାସନ୍ଧ ହତ୍ୟା କରିଛନ୍ତି, ସମଗ୍ର ତ୍ରିଲୋକରେ ସେ ରାଜା ସମ୍ରାଟ, କିନ୍ତୁ ଅନ୍ତତଃ ପକ୍ଷେ ସେ ଯେଉଁ ତୁମେ ଇନ୍ଦ୍ରପ୍ରସ୍ଥ ତାଙ୍କୁ ଦେଇଥିଲେ, ସେ ଇନ୍ଦ୍ରପ୍ରସ୍ଥଟା ତାଙ୍କୁ ସେ ଦେଇଦିଅ। ସେଥିରେ ଯେଉଁ ରାଜିନାଳ ସେ ଅନ୍ତତଃ ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ପାଞ୍ଚ ପାଣ୍ଡବ ଅଛନ୍ତି ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ସେଇଥିରେ ସନ୍ତୋଷ ରହିବ। କିନ୍ତୁ ଦୁର୍ଯ୍ୟୋଧନ କହିବା ନା, ବିନା ବୋଧେ ସୂଚନା ଦେବେ, ଭଗବାନ କଥା ତାଙ୍କୁ ଭଲ ଲାଗିଲାନି। ନହତାଣି ପୁଷା ମମତା ଜାଣି ରାଜରୁ ମେନି କେତେ ପୁଣ୍ୟ ଲେସା, ତେଣୁ ଭଗବାନ କଥା ଯଦି ଆମେ ଗ୍ରହଣ ନ କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ଆମର ମଙ୍ଗଳ ସାଧନ ହେଇପାରିବ ନାହିଁ। ତେଣୁ ଭଗବାନଙ୍କର ଯେଉଁ ପ୍ରଚୋଦିତରେ କୁହାଯାଇଛି, ଭାଗବତ ପ୍ରଚୋଦିତା ଭଗବାନ ତାଙ୍କ ହୃଦୟରେ ପ୍ରେରଣା ଦେଲେ, ଭଗବାନ ସମସ୍ତେ ହୃଦୟରେ ରହିଛନ୍ତି। ତେଣୁ ଏଇଟାକୁ ଯେଉଁମାନେ ଭଗବାନ ପ୍ରତି ଯେତିକି ସରେଣ୍ଡର, ଯେତିକି ସମର୍ପିତ, ସେମାନେ ଭଗବାନଙ୍କ କଥାକୁ ସେତିକି ବୁଝିପାରିବେ, ଯେତିକି ସରେଣ୍ଡର ସେ ସେତିକି ଭଗବାନ କଥା ବୁଝିପାରିବେ। ତେଣୁ ବସୁଦେବ ସେ ପୂର୍ଣ୍ଣ ସମର୍ପିତ ବସୁଦେବ ସତ୍ର ହେଉଛି ସତ୍ୟମ ବିଶୁଦ୍ଧମ ବସୁଦେବ ସର୍ବିତମ। ବସୁଦେବ ସତ୍ର ହେଉଛି ଭାଗବତ ଚତୁର୍ଥରେ ଶିବଜୀ କହିଛନ୍ତି, ସେ କଥା ତୃତୀୟ ଅଧ୍ୟାୟ। ବସୁଦେବ ସତ୍ର ହେଉଛି ବିଶୁଦ୍ଧ ସତ୍ତ୍ୱ, ବିଶୁଦ୍ଧ ସତ୍ତ୍ୱ ସ୍ତର ହେଉଛି ବସୁଦେବ ସ୍ତର। ଜଣେ ଯଦି ସେଇ ବିଶୁଦ୍ଧ ସତ୍ତ୍ୱ ସ୍ତରକୁ ଯିବେ, ତାହେଲେ ସେ ଭଗବାନ ପ୍ରାପ୍ତ ହେବେ। ଶିବଜୀ କହୁଛନ୍ତି ମୁଁ ସବୁବେଳେ ସେହି ସ୍ତରରେ ରହିଛି, ସତ୍ୟମ ବିଶୁଦ୍ଧମ ବସୁଦେବ ସର୍ବିତମ। ଯଦିମାନତା ଯେଉଁ ବିଶୁଦ୍ଧ ସତ୍ତ୍ୱ ସ୍ତରକୁ ଗଲେ, ଆମେ ଏହି ତ୍ରିଗୁଣ ଭିତରେ ରହିଛେ, ସେଥିରୁ ଅପାବତା ମୁକ୍ତ ହେବା। ଯଦି ସତେଜ ତସ୍ମିନ୍ ଭଗବାନ ବସୁଦେବେ ହି ଅଧ୍ୟକ୍ଷ ମେ ନମସା ବିଦ୍ୟତି, ଭଗବାନ ସବୁବେଳେ ନମସା, ସବୁବେଳେ ଭଗବାନଙ୍କୁ ନମସ୍କାର କରୁଛନ୍ତି, ଶିବଜୀ ସବୁବେଳେ ଭଗବାନଙ୍କ ସ୍ମରଣ କରୁଛନ୍ତି। ଏଇ ଏଇ ମନ୍ତ୍ର ନାରଦେବେ ବୀଣା ଯନ୍ତ୍ରରେ, ଏହି ମନ୍ତ୍ର ଶିବ ଦେବେ ପଞ୍ଚମୁଖରେ, ଏହି ମନ୍ତ୍ର ବ୍ରହ୍ମା ଦେବେ ଚତୁର୍ମୁଖରେ, ଭଗବାନଙ୍କର ଯେଉଁ ମନ୍ତ୍ର ଏଇ ମନ୍ତ୍ରକୁ ବ୍ରହ୍ମା ତାଙ୍କର ଚତୁର୍ଥ ସବୁବେଳେ ଚତୁର୍ଦ୍ଦଶ ଚାରିଟି ମୁଖ, ଗୋଟିଏ ମୁଖରେ ଆମେ କାର୍ଯ୍ୟ କଲେ ମଧ୍ୟ ମାନେ ତିନୋଟି ମୁଖ ତାଙ୍କର ରହିଛନ୍ତି ଶ୍ରୀ ଭଗବାନଙ୍କ ନାମ ରୂପ କରିପାରିବେ, ଯେତେବେଳେ ପ୍ରିୟ ସବୁ ଚାରିମୁଖରେ ଭଗବାନଙ୍କ ନାମ ରହୁଛନ୍ତି ଆମେ ତେ ହଜାର ମାନ ତାଙ୍କର ହଜାର ମୁଖ, ହଜାର ମୁଖରେ ସେ ଭଗବାନଙ୍କର ଗୁଣ ଗାନ କରୁଛନ୍ତି, ବର୍ତ୍ତମାନ ମଧ୍ୟ ସବୁବେଳେ ପାଇଁ ଗାନ କରୁଛନ୍ତି, ଅନନ୍ତ ଭାବ ଅନନ୍ତ ସମାଜରେ ଗାନ କରୁଛନ୍ତି, ବିନା ମନ୍ତ୍ରରେ ନାରଦୀ ଭଗବାନଙ୍କର ଗୁଣଗାନ କରୁଛନ୍ତି, ତେଣୁ ସେ ଯେତିକି ସରେଣ୍ଡର ସେଠି ବସ୍ତରେ ପୁରା ସମର୍ପିତ ସତ ବିଶୁଦ୍ଧ ସତ ସ୍ତରରେ ସେ ସେଠି ତାଙ୍କର ଜନ୍ମରୁ ଆମର ଗୁଣ୍ଡୁକୁ ବୋଲି ତାଙ୍କ ଜନ୍ମରେ ଦେବତାମାନେ ଗୁଣ୍ଡୁକୁ ଲାଭ କରିଥିଲେ, କାରଣ ସେ ତିନି ଜନ୍ମ ଧରି ଭଗବାନଙ୍କ ପିତା ହେଇକି ରହିଛନ୍ତି, ସ୍ୱାଗୁ ଓ ମନ୍ମତରେ ଭଗବାନ ପାଇଲେନି ସେ କଥା ଗୁରୁ ତ୍ୱୟମେବ ବୋଧେ ସ୍ୱର୍ଗେବୁ ତ୍ୱୟମ ସୁତବା ଅୟମ ସୁତବା ତମେ ଥିଲ କୃଷ୍ଣୀ ପୂର୍ବ ସ୍ୱର୍ଗେ କହିଲେ ସ୍ୱାଗୁମଙ୍କର ସମୟରେ ମାନେ ଏଇଟା ହେଉଛି ବୈବସତମଙ୍କ ସମୟ କଥା ସପ୍ତମଙ୍କ ସମୟ କଥା, ଆ ପୂର୍ବରୁ ଯେଉଁ ପ୍ରଥମ ମନୁ ସ୍ୱାଗୁ ମନୁ କୋଟି ବର୍ଷ ତଳ କଥା ସେ ସମୟରେ ତମେ ଥିଲ ବସୁଦେବ ଥିଲେ ସୁତଫା ଏବଂ ଦେବଦୂତ ଥିଲେ ରିଶ୍ମୀ, ତେଣୁ ସେ ସମୟରେ ସେ ଭଗବାନଙ୍କର ଆରାଧନା କରି ବାର ହଜାର ବର୍ଷ ଧରି ଆରାଧନା କରିକି ଶୁଦ୍ଧ ସପ୍ତସ୍ତର ସେ ଲାଭ କରିଛନ୍ତି, ତେଣୁ ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସପ୍ତସ୍ତର, ତେଣୁ ଯେହେତୁ ସେ ଶୁଦ୍ଧ ସପ୍ତସ୍ତରରେ ଅଛନ୍ତି ଭଗବାନଙ୍କ କଥାକୁ ଭଗବାନଙ୍କର ଯେଉଁ ନିର୍ଦ୍ଦେଶ ଭଗବାନଙ୍କ ଇଚ୍ଛାକୁ ସେମାନେ ହୃଦୟରେ ବୁଝିପାରିବେ, ଭଗବାନ ହୃଦୟ ରହିଛନ୍ତି ତେଣୁ ଭଗବାନ ପ୍ରଚୋଦିତ ଯେତେବେଳେ ଭଗବାନ ଦ୍ୱାରା ଏଇଭଳି ଭାବେ ପ୍ରେରିତ ହେଇଛନ୍ତି ସେତେବେଳେ ସେ ବସୁଦେବ ତାଙ୍କର ସୁତ ମାଦାୟ ତାଙ୍କର ପୁତ୍ରକୁ ଧାରଣ କରିକି ସେ ଯାଉଛନ୍ତି, ତାଙ୍କ ବାଟ ସେ ଖୋଲି ଯାଇଛି ପହଞ୍ଚି ଯାଇଛି, ପହଞ୍ଚିଲା ପରେ ବର୍ତ୍ତମାନ ନନ୍ଦବ୍ରଜ ଯେତେବେଳେ ଆସୁଛନ୍ତି ଯେତେବେଳେ କ'ଣ ହେଉଛି ନା ନନ୍ଦବ୍ରଜ ସୌରୀ ରୂପେ ତତ୍ରତାମ ସୌରୀ କହିଲେ ସୁରେଶଙ୍କ ପୁତ୍ର, ସୁରେଶଙ୍କର ପୁତ୍ର ହେଉଛନ୍ତି ଇଏ ସେଇ ଆସୁଛନ୍ତି କୃଷ୍ଣ ମାସରେ ଆସୁଛନ୍ତି ସୁରେଶଙ୍କ ପୁତ୍ର ଦେବପୀଡ଼ ଦେବପୀଡ଼ ପୁତ୍ର ପୁତ୍ର ଯଦୁବଂଶରେ ମାସକୁ ଆସୁଛନ୍ତି, ଯଦୁବଂଶରେ ତା'ପରେ ଦେବମିଡ଼ ଆସୁଛନ୍ତି, ଦେବମିଡ଼ଙ୍କ ପୁତ୍ର ହେଉଛନ୍ତି ସୁରେଶା, ସୁରେଶଙ୍କ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରେ ଆସୁଛନ୍ତି ବସୁଦେବ ଏବଂ ବୈଶ୍ୟ ପତ୍ନୀଙ୍କ ଗର୍ଭରେ ଆସୁଛନ୍ତି ନନ୍ଦ ମହାରାଜ, ତେଣୁ ତାଙ୍କର ସମ୍ବନ୍ଧ ରହିଛି, ତାଙ୍କର ପିତା ଏ ରହିଛି ମାତା ଅଲଗା କିନ୍ତୁ ପିତା ଏ, ତେଣୁ ସୌରୀ ବୋଲି କୁହାଯାଉଛି ସୁରେଶଙ୍କ ପୁତ୍ର ସୌରୀ, ସେ କ'ଣ କଲେ ନା ନନ୍ଦବ୍ରଜଙ୍କ ସୌରୀ ଉପେତ୍ୟ ନନ୍ଦବ୍ରଜକୁ ଆସି ପହଞ୍ଚିଗଲା, ଯମୁନା ନଦୀ ଛାଡ଼ିଦେଲେ ପାଠ ଦେଇଦେଲେ ତାକୁ ବହୁତ ବର୍ଣ୍ଣନା କରାଯାଇଛି, ଯେମିତି ସମୁଦ୍ର ଭଗବାନ ରାମଚନ୍ଦ୍ରଙ୍କୁ ପଥ ଦେଇଦେଲେ ଭଗବାନ ରାମଚନ୍ଦ୍ର ସେଠି ଦଶାବ୍ଦୀବଦ୍ଧ ସେତୁ ବଦ୍ଧ ସେତୁ ବନ୍ଧନ କଲେ, ସେଭଳିଆ ଭାବେ ଭଗବାନ କୃଷ୍ଣ ବୋଲି ଆସୁଛନ୍ତି ସେତେବେଳେ ଯମୁନା ମଧ୍ୟ ପାଠ ଦେଇଦେଇଛନ୍ତି, ଆମ ସେ ଗୌରଙ୍କୁ ସେ ମାନେ କୁହନ୍ତି ଯେତେବେଳେ ସେ ଯାଇକି ଆସୁଛନ୍ତି ବସିଲେ ପୁତ୍ରକୁ ଧାରଣ କରିଛନ୍ତି ଯମୁନା ନଦୀରେ ବହୁତ ଜଳ ରହିଛି ବିଶାଳ ଜଳ ରାଶି ଦେଖି ପିତାଙ୍କ ସବୁ କ'ଣ କରିବେ, ଏହି ସମୟରେ ଦେଖିଲେ ଗୋଟେ ଶିଆଳଟେ ସେ ଯମୁନା ନଦୀ ବାହାର ହେଇ ପଳେଇଲା, ମାନେ ଯମୁନା ନଦୀ ଦୁଇ ପଟ ହେଇଗଲା ଦୁଇ ଭାଗ ହେଇଗଲା ମଝିରେ ପଥ ହେଇଗଲା ରାସ୍ତା ହେଇଗଲା, ତେଣୁ ବସୁଦେବ ତାଙ୍କ ପୁତ୍ରକୁ ଧରିକି ପଳେଇଲେ ଚାଲିଗଲେ ଯମୁନା ନଦୀ ପାର ହେଇ ଚାଲିଗଲେ, ଯାଇକି ଯେତେବେଳେ ନନ୍ଦବ୍ରଜ ସୌରୀ ରୂପେ ବର୍ତ୍ତମାନ ବର୍ତ୍ତମାନ ନନ୍ଦ ଯଶୋଦା ଏମାନେ ଲୋକମାନେ ଏମାନେ ସବୁ ରହିଛନ୍ତି ବୃନ୍ଦାବନରେ ଗୋକୁଳ ରହିଛନ୍ତି ବୃନ୍ଦାବନରେ ସେମାନେ ରହିଛନ୍ତି, ତାପରେ ସେମାନେ ଯିବେ ଯେଉଁ ଗୋଗଣ୍ଡ ଲୀଳା ଯେଉଁ ହବ ଭଗବାନ ଯେଉଁ ଗୋଗଣ୍ଡ ଲୀଳା ସେଇ ସମୟରେ ସେଇଟା ହେଉଛି ମହାବନରେ, ମହାବନ ହେଉଛି ଯେଉଁଟା ନା ମହାବନରେ ଥିଲେ ବର୍ତ୍ତମାନ ମାନେ ମହାବନରେ ଅଛନ୍ତି ବୃନ୍ଦାବନକୁ ଯିବେ ବର୍ତ୍ତମାନ ମହାବନରେ ଯାଇ ପହଞ୍ଚନ୍ତି, ସେଇଟା ତ ବୃନ୍ଦାବନରେ ଆମର ଯେଉଁ ଗିରି ଗୋବର୍ଦ୍ଧନ ଇତ୍ୟାଦି ବୃନ୍ଦାବନର ତେଣୁ ମହାବନ ବର୍ତ୍ତମାନ ଅଛନ୍ତି ଗୋକୁଳରେ ମହାବନ ଅଛନ୍ତି, ସେଠୁ ସେ ଭଗବାନଙ୍କର କୌଗଣ୍ଡ ବୟସ ଆରମ୍ଭ ହେବ ଯେଉଁ ଗାଁ ଆରମ୍ଭ କରିଥିଲେ ପନ୍ଦର ଅଧ୍ୟାୟ ମହାରାଜ କହୁଥିଲେ ସେଇଟା ହେଉଛି ବୃନ୍ଦାବନରେ, ତା ପୂର୍ବରୁ ସେଥିରେ ମହାବନରେ, ତେଣୁ ଏଇଠି ସେଠି ପହଞ୍ଚିକି ନନ୍ଦବ୍ରଜ ସୌରୀ ରୂପେ ପ୍ରଧାନ
ଗୋପାଳଙ୍କ ସୁଦ୍ଧା ଅନୁପଲବ୍ଧ ନିଦ୍ରୟା ତେଣୁ ସେ ବସୁଧା ଦେଖୁଛନ୍ତି ସମସ୍ତ ଗୋପ ଗୋପୀମାନେ ସମସ୍ତ ପ୍ରସୁଦ୍ଧା ପ୍ରସୁଦ୍ଧା ଆମେ ତିନି ପ୍ରକାର ସ୍ଥିତି ରହିଛି ଗୋଟେ ହେଉଛି ଜାଗ୍ରତ ଅବସ୍ଥା ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା ଆଉ ଗୋଟେ ପ୍ରସୁଦ୍ଧ ପ୍ରସୁଦ୍ଧ ମାନେ ଗଭୀର ନିଦ୍ରା ଗଭୀର ନିଦ୍ରାରେ ସ୍ୱୟଂ କରୁଛନ୍ତି ପ୍ରସୁଦ୍ଧ ଗଭୀର ନିଦ୍ରାରେ ଜଣେ ସ୍ୱୟଂ କରୁଛନ୍ତି ମାନେ ଯେତେ ଜଣେ ଡିଷ୍ଟର୍ବାନ୍ସ ହେଲେ ପାଟିତୁଣ୍ଡ ହେଲେ ମଧ୍ୟ ସେ ଶୁଣିପାରିବ ଗଭୀର ନିଦ୍ରାରେ ସ୍ୱୟଂ କରିବେ ତେଣୁ ସେହି ଭାବରେ ବର୍ତ୍ତମାନ ଉପଗୋପୀମାନେ ସବୁ ପ୍ରସୁଦ୍ଧା ଗଭୀର ନିଦ୍ରାରେ ସ୍ୱୟଂ କରୁଛନ୍ତି ତେଣୁ ଉପଲବ୍ଧ ନିଦ୍ରା ନିଦ୍ରାରେ ସ୍ୱୟଂ କରୁଛନ୍ତି ସୁଦାମ ଯଶୋଦା ସ୍ୱୟଂ ବିଧାୟକ ବର୍ତ୍ତମାନ ନିଜ ପୁତ୍ରକୁ ସୁଦାମ ଯଶୋଦା ସ୍ୱୟଂ ଯଶୋଦାଙ୍କ ସଜ୍ଜା ଯଶୋଦାଙ୍କ ସଜ୍ଜା କେମିତି ସେ ଜାଣିଲେ ତା ପୂର୍ବରୁ ତ ବର୍ଣ୍ଣନା କରାଯାଇନି ସେ ଯିବା ଯଶୋଦାଙ୍କର ଏ ଯାଇଥିଲେ କିନ୍ତୁ ମାନେ ଶାସ୍ତ୍ରକାର କହିନାହାନ୍ତି ତେଣୁ କେମିତି ଏକ୍ଜାକ୍ଟଲି ସେଇ ଜାଗାରେ କେଉଁଠି ଯଶୋଦା ସ୍ୱୟଂ କରିଛନ୍ତି ସୁତିକା ଗୃହ ତାଙ୍କର କେମିତି ଜାଣିଲେ ଭଗବତ ପ୍ରଚଳିତା ଭଗବାନ ପ୍ରେରଣା ଦେଉଛନ୍ତି ନା ଯେମିତି ବର୍ତ୍ତମାନ ଆମେ ଦେଖିବା ଭାଗବତ ଷଷ୍ଠ ସ୍କନ୍ଧ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯିବ ଏ ଯେଉଁ କିଏ ମକି ପୁତନା ଯେଉଁ ଆସିବେ ସେ ବାଟ ପାଇବା ସୁଖତି କରିବେ ଏଇପଟେ ରାସ୍ତା ଏଇପଟେ ଆସିବା କହିଦେଉଛନ୍ତି ଏଇପଟେ ପୁତନା ଯିଏ ରାକ୍ଷସୀ ସିଏ ମଧ୍ୟ ବାଟ ପାଇଯାଉଛି ଆଉ ଯିଏ ଭଗବାନ ପିତା ସେ କାହିଁ ବାଟ ନ ପାଇପାରିବ ଭଗବାନ ପ୍ରଚୋଦିତା ନା ଭଗବାନ ପ୍ରେରଣା ଦେଉଛନ୍ତି ତେଣୁ ଭଗବାନ ପ୍ରଚୋଦିତା ଶବ୍ଦରେ ବୁଝିବାକୁ ପଡିବ ମାନେ ମନେ ରଖିବାକୁ ପଡିବ ଯେଉଁଥିରେ କି ଭଗବାନଙ୍କର ପ୍ରେରଣାରେ ଏସବୁ କାର୍ଯ୍ୟ ହେଉଛି ତେଣୁ ସୁଦାମ ଯଶୋଦା ସେମାନେ ନିଭାୟକ ବର୍ତ୍ତମାନ ସେ ଯଶୋଦାଙ୍କର ଯେଉଁ ଶଯ୍ୟା ରହିଛି ସେ ଶଯ୍ୟାରେ ତେଣୁ ସେଠି ଦେଖିଲେ କ'ଣ ତାଙ୍କର ସେଠି ସେଟା ବର୍ଣ୍ଣନା କରାଯିବ ଯେ ଯଦିଓ ଯଶୋଦା ଦୁଇଟି ପୁତ୍ର ସନ୍ତାନ ଦାବ କରିଛନ୍ତି ଏଇଟା ହରିବଂଶରେ ବର୍ଣ୍ଣନା କରାଯାଇଛି ପ୍ରଥମେ ପୁତ୍ର ସନ୍ତାନ ଦାବ କରିଥିଲେ ତାପରେ କନ୍ୟା ସନ୍ତାନ ଦାବ କରିଥିଲେ ଆଉ ପୂର୍ବରୁ ଯେଉଁ ବର୍ଣ୍ଣନା କଲା ଜହି ଯେତେବେଳେ ଆଣୁଛନ୍ତି ଭଗବାନଙ୍କୁ ନେଇକି ବସୁଦେବ ଯେତେବେଳେ ଜହି ଜହି ଅଜା ଅଜନୀ ନନ୍ଦ ଯାଗା ଯେତେବେଳେ ବସୁଦେବ ବାହାରୁଛନ୍ତି ତାଙ୍କ ପୁତ୍ର ବାସୁଦେବଙ୍କୁ ଧରିକିରି ସେହି ସମୟରେ ଅଜା ବା ଭଗବାନଙ୍କର ଯେଉଁ ଯୋଗମାୟ ଶକ୍ତି ସେ ଜନ୍ମଗ୍ରହଣ କରିଛନ୍ତି ତେଣୁ ଯଶୋଦାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଛି ଗୋଟେ ହେଉଛି ପୁତ୍ର ସନ୍ତାନ ଗୋଟେ ହେଉଛି କନ୍ୟା ସନ୍ତାନ କିନ୍ତୁ ଯେତେବେଳେ ବସୁଦେବ ଯାଇ ସେ ପହଞ୍ଚନ୍ତି ଯଶୋଦାଙ୍କ ଶଯ୍ୟାରେ ସେ ଭଗବାନଙ୍କର ଯେଉଁ ଯେଉଁ ପୁତ୍ର ସନ୍ତାନ କୃଷ୍ଣ ଯିଏ ପୁତ୍ର ସନ୍ତାନ ଯାହା ସେ ଯଶୋଦାଙ୍କର ତାଙ୍କୁ ସେ ଦେଖିପାରୁନାହାନ୍ତି ଏଠି ବର୍ଣ୍ଣନା କରାଯାଉଛି ସୁଦାମ ଯଶୋଦା ସେମାନେ ନିଧାୟ ସୁଦାମ ଉପାଦାୟ ପୁନଃପୁନଃ ସୁଦାମ ତାଙ୍କ କନ୍ୟାକୁ ଆଣିଲେ ସେଠି ଯେ ପୁତ୍ର ଅଛି ସେ ଦେଖିପାରୁନାହାନ୍ତି ପୁତ୍ର ସ୍ୱୟଂ କରିଛନ୍ତି ସେ ମଧ୍ୟ ସେ ଦେଖିପାରୁନାହାନ୍ତି ଭଗବାନ ଯେତେବେଳେ ଚାହିଁବେ ନିଜକୁ ଅଦୃଶ୍ୟ ରଖିବା ପାଇଁ ତାଙ୍କୁ ସେ ଅଦୃଶ୍ୟ ହେଇଯିବେ ନାମ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାହୃତ ସେ ସବୁଠାରେ ପ୍ରକାଶ ହୁଅନ୍ତି ନାହିଁ ଗୋପୀମାନେ ଯେତେବେଳେ ଭାରତ ଦଶମ ସ୍କନ୍ଧ 29 ଅଧ୍ୟାୟରେ ଗୋପୀ ଗୀତିରେ ଯେଉଁ ରାସଲୀଳାରେ ବର୍ଣ୍ଣନା କରାଯାଉଛି ଯେତେବେଳେ ଗୋପୀମାନେ ଆସୁଛନ୍ତି ଏବଂ ଭଗବାନ ତାଙ୍କ ସହ ରାସଲୀଳା କରୁଛନ୍ତି କିନ୍ତୁ ସାଙ୍ଗେ ସାଙ୍ଗେ ଭଗବାନ କେଉଁଠି ଅଦୃଶ୍ୟ ହେଇଯାଇଛନ୍ତି କିଏ ଜାଣିପାରୁନି ଦୁଇ ଦୁଇ ଗୋପୀଙ୍କ ମଧ୍ୟରେ ଜଣେ ଜଣେ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ଗୋଟି ଗୋଟି ଭାବରେ ନିଜକୁ ବିସ୍ତାର କରିଛନ୍ତି କିନ୍ତୁ ସାଙ୍ଗେ ସାଙ୍ଗେ ଅଦୃଶ୍ୟ ହେଇଯାଏ ଭଗବାନ ଯଦି ସେଇଠି ଅଛନ୍ତି ସେ ପରେ କହିବେ ସେଇଟା ମୁଁ ସେଇଠି ଅଦୃଶ୍ୟ ଭାବରେ ରହିକି ତାଙ୍କ କଥା ସବୁ ଶୁଣୁଥିଲି ଭଗବତ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତ ସବୁ ରହିଛି ପ୍ରସିଦ୍ଧ ଗୀତ ଗୋଟା ତମ କଥା ଆମକମ୍ ଜୟ କୀର୍ତ୍ତି ଅଧିକମ୍ ଏ ବହୁତ ପ୍ରସିଦ୍ଧ ଗୀତ ଗୋପୀମାନଙ୍କର ଗୀତ ମୁଁ ତମର ଅଦୃଶ୍ୟ ରହିକି ସବୁ ସ୍ମରଣ କରୁଥିଲି ମୁଁ ତମର ବିରହରେ ମୋର ବିରହରେ ତମର କିଭଳି ଭାବରେ ଭାବ ହେଉଛି ସେଇଟା ଦେଖିବା ପାଇଁ ନିଜକୁ ଅଦୃଶ୍ୟ କରିବି ନିଜେ ଛପି ଯାଇଥିଲି ତେଣୁ ଯଦିଓ ସେଇଠି କୃଷ୍ଣ ଯେ ମୂଳ ଭଗବାନ କୃଷ୍ଣ ଦ୍ୱାରକାର କୃଷ୍ଣ ହେଉଛନ୍ତି ବା ମଥୁରା କୃଷ୍ଣ ହେଉଛନ୍ତି ବସୁଦେବ ବସୁଦେବଙ୍କ ପୁତ୍ର ବାସୁଦେବ ଯେଉଁ ଚତୁର୍ଭୁଜ ଭଗବାନଙ୍କର ଅଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏଇ ଚତୁର୍ଭୁଜରେ ହେଉଛନ୍ତି ବାସୁଦେବ କୃଷ୍ଣ କିନ୍ତୁ ଯେଉଁ ବୃନ୍ଦାବନ କୃଷ୍ଣ ସେ ହେଉଛନ୍ତି ଦ୍ୱିଜଧାର କୃଷ୍ଣ ସେ ହେଉଛନ୍ତି ମୂଳ କୃଷ୍ଣ ଯେଉଁ ମହାପ୍ରଭୁ କହିଲେ ସେ କଥା ଯେ ଆରାଧ୍ୟ ଭଗବାନ ବ୍ରଜେ ସେ ତାନେ
ଭଗବାନ ତ ଅନେକ ଭଗବାନଙ୍କର ଲୀଳା ଅବତାର ସବୁ ରହିଛନ୍ତି ଏବଂ ଭଗବାନ କୃଷ୍ଣଙ୍କର ମଧ୍ୟ ଅନେକ ପ୍ରକାର ସ୍ୱରୂପ ସବୁ ରହିଛି ତେଣୁ ମହାପ୍ରଭୁ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ତମେ ବ୍ରଜେଶ କହିଲେ ବ୍ରଜରେ ସେ ହେଉଛନ୍ତି ନନ୍ଦ ମହାରାଜ ତାଙ୍କର ତମେୟ ତାଙ୍କର ପୁତ୍ର ସିଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ତାଙ୍କ ଠାରୁ ଅଧିକ ଆରାଧ୍ୟ କେହି ନାହାନ୍ତି ଆରାଧ୍ୟ ଭଗବାନ ବ୍ରଜେଶ ତମେୟ ତେଣୁ ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ ବସୁଦେବ ପୁତ୍ର ଅଧିକ ରହିଛନ୍ତି ବାସୁଦେବ ତାଙ୍କର ମଧ୍ୟ ଆରାଧ୍ୟ ହେଉଛନ୍ତି ଭଗବାନ କୃଷ୍ଣ କାରଣ ସେ ଆସୁଛନ୍ତି ବିଭିନ୍ନ ଅବତାର ନେଇ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ନେଇ ଆସିଛନ୍ତି ସେତେବେଳେ ସେ ବାସୁଦେବ ସଂକୃଷ୍ଣ ପ୍ରତିଦିନ ଅନୁରୋଧ ଏମାନେ ଆସିଛନ୍ତି ଚତୁର୍ଭୁଜ ଭଗବାନଙ୍କ ଚତୁର୍ଭୁଜ ଆମେ ଯେଉଁ ଭଗବାନ ବଳରାମଙ୍କର ଆବିର୍ଭାବ ଭିତରେ ଆପଣ ଶୁଣିଥିବେ ବଳରାମ ନିଜେ ଭଗବାନଙ୍କର ବିସ୍ତାର ହେଲେ ପ୍ରଥମ ବିସ୍ତାର କିନ୍ତୁ ସେ ଭଗବାନଙ୍କର ଦଶ ରୂପ ଧରି ଦଶ ଭାବରେ ଭଗବାନଙ୍କ ସେବା କରୁଛନ୍ତି ସମସ୍ତେ ଏକଦା ଈଶ୍ୱର କୃଷ୍ଣ ଆହତର ଭୃତ୍ୟ ଈଶ୍ୱର କୃଷ୍ଣ ବୋଲି କିଏ ନା ଯେ ଦଶ ବ୍ରଜେଶ ତନୟ ସେଥିରେ ମହାପ୍ରଭୁ କଥା କହିଛନ୍ତି ଆରାଧ୍ୟ ଭଗବାନ ବ୍ରଜେଶ ତନୟ ଏବଂ ତଦ୍ଧାମ ବୃନ୍ଦାବନ ତାଙ୍କର ଧାମ ମଥୁରା ମଧ୍ୟ ତାଙ୍କର ଧାମ ଦ୍ୱାରକା ମଧ୍ୟ ତାଙ୍କର ଧାମ କିନ୍ତୁ ଶ୍ରେଷ୍ଠ ଧାମ ହେଉଛି ବୃନ୍ଦାବନ ଧାମ ଯୋଉଠି ଭଗବାନଙ୍କର ଏଗାର ବର୍ଷ ପର୍ଯ୍ୟନ୍ତ ଭଗବାନ ଯୋଉ ଲୀଳା କରିଥିଲେ ପ୍ରକଟ ଲୀଳା କରିଥିଲେ ସେ ଧାମ ହେଉଛି ଶ୍ରେଷ୍ଠ ଧାମ ଯେତେ ଧାମ ଅଛି ଧାମ ଭିତରେ ଶ୍ରେଷ୍ଠ ଧାମ ହେଉଛି ସେ ଧାମ ଏ ମହାପ୍ରଭୁଙ୍କର କଥା ମହାପ୍ରଭୁଙ୍କ ମତ ନିଜମ ଆରାଧ୍ୟ ଭଗବାନ ପ୍ରଜେଶ ଧାମ ବୃନ୍ଦାବନ ରମ୍ୟା କାର୍ଯ୍ୟ ଉପାସନା ପ୍ରଜଗତ ବର୍ଗୀୟ ତା କଳ୍ପିତା ଅନେକ ଉପାସନା କରୁଛନ୍ତି ଭଗବତୀତାରେ ଚତୁର୍ଥାଧାରେ ଭଗବାନ ସ୍ୱପ୍ନ ଅଧ୍ୟାୟରେ ଭଗବାନ କହିଛନ୍ତି ଚତୁର୍ଭିଧା ଭଗତ ଦେବା ଜନା ସତୀର୍ଣ୍ଣ ଅର୍ଜୁନ ଆତ୍ମ ଜିଜ୍ଞାସ ଅର୍ଥାତ୍ ଅଛି ଜ୍ଞାନୀ ଚ ଭକ୍ତ ସର୍ବ ଚାରିଟା ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କର ଆରାଧନା କରନ୍ତି ମାନେ ସ୍ୱୀକୃତିବାନ ପୁରୁଷ ଜନା ସ୍ୱୀକୃତିର୍ଣ୍ଣ ଅର୍ଜୁନ କିଏ କିଏ ଆତ୍ମ ଯେମିତି ଗଜରାଜ ଗଜରାଜ ଆତ୍ମ ଦୁଃଖରେ ପଡ଼ିକିରି ଭଗବାନଙ୍କୁ ଚିନ୍ତା କରିଥିଲେ ଭଗବାନ ତାକୁ ରକ୍ଷା କରିଥିଲେ ଜିଜ୍ଞାସୁ ଜାଣିବା ପାଇଁ ସ୍ୱର୍ଣ୍ଣବାଦୀ ଋଷି ଅଠାଅଶୀ ହଜାର ଋଷି ସେମାନେ ନୈମିଷାରଣ୍ୟରେ ଶୁଦ୍ଧ ଗୋସ୍ୱାମୀ ଭଗବାନ ପ୍ରଶ୍ନ ପଚାଶ ଛଅଟି ପ୍ରଶ୍ନ ପଚାଶ ଜିଜ୍ଞାସା ଅଥାତ ବ୍ରହ୍ମ ଜିଜ୍ଞାସା ଏ ଯେଉଁ ଜିଜ୍ଞାସା ହେଉଛି ଯେଉଁମାନେ ଜିଜ୍ଞାସୁ ସେମାନେ ମଧ୍ୟ ଭଗବାନଙ୍କ ପ୍ରିୟ ଏମାନେ ସୁକୃତିବାନ ପୁରୁଷ ତେଣୁ ଏଇ ଯେଉଁ ଛଅଟି ପ୍ରଶ୍ନ ପଚାରିଲେ ସେ ଜିଜ୍ଞାସା କଲେ ସେଇଟା ଶ୍ରେଷ୍ଠ ଜିଜ୍ଞାସା ଯେଉଁ ଜିଜ୍ଞାସା ଆମେ ବର୍ତ୍ତମାନ ସବୁ ଶ୍ରବଣ କରୁଛେ ସେ ଜିଜ୍ଞାସା ଯେଉଁ କହିଥିଲେ ଛଅଟି ପ୍ରଶ୍ନ ସେ ପ୍ରଶ୍ନର ଉତ୍ତରରେ ସେ ଗୁରୁସାନ ଯାହା କହିଥିଲେ ସେ ପାଞ୍ଚ ହଜାର ବର୍ଷ ଧରି ଆମେ ଚାଲିଶ ଶ୍ରବଣ ଚାଲିଛି ସେଇ ଛଅଟି ଜିଜ୍ଞାସା ବି କରିଥିଲେ ଜିଜ୍ଞାସୁ ସ୍ୱର୍ଣ୍ଣକାଳରେ ସେ ଜିଜ୍ଞାସା କରିଥିଲେ ଛଅଟି ମୁଖ୍ୟ ପ୍ରଶ୍ନ ଜିଜ୍ଞାସା ହେଇଥିଲା ଯେଉଁ ଜିଜ୍ଞାସା ଉତ୍ତରରେ ଆମେ ଭଗବଭାଗବତର ଆଠ ହଜାର ଶ୍ଳୋକ ପ୍ରାପ୍ତ ହେଉଛୁ ଏବଂ ଅର୍ଥାର୍ଥୀ ଧ୍ରୁବ ମହାରାଜ ସେ ଅର୍ଥ କାମନା କରିଥିଲେ ତାଙ୍କ ପିତାଙ୍କର ପିତାଙ୍କର ପିତାଙ୍କଠାରୁ ଆହୁରି ଅଧିକ ବିରାଟଗଡ଼ ରାଜ୍ୟ ଶାସନ ତାଙ୍କୁ ତେଣୁ ସେମାନେ ସ୍ୱୀକୃତିବାନ ପୁରୁଷ ସେମାନେ ମଧ୍ୟ ଭଗବାନଙ୍କ ଆରାଧନା କରିଛନ୍ତି ଏବଂ ଜ୍ଞାନୀ ଚାରି କୁମାର ବା ସୁଖଦେବ ଗୋସ୍ୱାମୀ ଏମାନେ ସବୁ ଜ୍ଞାନୀ ଥିଲେ ତାପରେ ସେମାନେ ଭକ୍ତ ହୋଇଛନ୍ତି ତେଣୁ ଏମାନେ ସବୁ ସ୍ୱୀକୃତିବାନ ଏମାନେ ସବୁ ଭଗବାନଙ୍କ ଆରାଧନା କରୁଛନ୍ତି କିନ୍ତୁ ଶ୍ରେଷ୍ଠ ଆରାଧନା କାହାର ନା ଆରାଧ୍ୟ ଭଗବାନ ବ୍ରଜେଶ୍ୱରା ରମ୍ୟା କାର୍ଯ୍ୟ ଉପାସନା ବ୍ରଜବଧୂ ବର୍ଗୀଣ ତାହା କଳ୍ପିତା ବ୍ରଜବଧୂ ବ୍ରଜର ବଧୂମାନେ ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କ ଆରାଧନା କରିଥିଲେ ଉପାସନା ଯେଉଁଭଳିଆ କରିଥିଲେ ସେଇଟା ହେଉଛି ଶ୍ରେଷ୍ଠ ଉପାସନା କେମିତି ଶ୍ରେଷ୍ଠ ଉପାସନା ନା ଭଗବାନ ନିଜର ପ୍ରତିଜ୍ଞାକୁ ପାଳନ କରିପାରିନାହାନ୍ତି ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଯେ ଯଥା ନାମ ପ୍ରବର୍ତ୍ତନ ଦେଇ ତା ସତୈବ ବଦାମ ମମ କର୍ପଣ ବର୍ତ୍ତନ ଦେଇ ମନୁଷ୍ୟ ପାଠ ସରସ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ତାଙ୍କର କାମନା ପୂରଣ କରିବେ କିନ୍ତୁ ଗୋପୀମାନଙ୍କ ପାଖରେ ସେ ଋଣୀ କରିବେ ସେ ଯେଉଁ ପ୍ରତିଜ୍ଞା କରିଥିଲେ ମୁଁ ସମସ୍ତଙ୍କର ଯାହା ଯାହା କାମନା ପୂରଣ କରିବି ଗୋପୀମାନଙ୍କ ପାଖରେ କିଛି କାମନା ନାହିଁ ସେ କ'ଣ ପୂରଣ କରିବେ ତେଣୁ ତାଙ୍କର ପ୍ରତିଜ୍ଞା ସେ ରକ୍ଷା କରିପାରିଲେଣି ସେଥିପାଇଁ ସେ କହିଲେ ନ ପାର ଏହ ନିରବଧ୍ୟ ସଂଯୋଜା ସ୍ୱସାଦ ବିବୁଧା ଦୁଷାବିଭ ଜାମାଙ୍ଗଲଂ ଦୁର୍ଦର୍ଘ୍ୟ ଶୃଙ୍ଖଳା ସମୃଷ୍ଟତତ୍ଵ ପ୍ରତିଭା ସାଧନା। ମୁଁ ତମର ଯୋଉ ତମେ ମୋର ଯୋଉ ଉପକାର କରୁଛ, ମୋର ଯୋଉ ସେବା କରୁଛ, ତା ପ୍ରତିପଦରେ ମୁଁ କିଛି ଦେଇପାରୁ ନାହିଁ, ମୁଁ ଋଣୀ ରହିଗଲି। ଭଗବାନ ଋଣୀ ରହିଗଲେ ଭଗବାନ କହୁଛନ୍ତି, ଆମେ ସମସ୍ତେ ଆମ ଛଅଟା ଋଣ ରହିଛି। କ'ଣ କ'ଣ? ଦେବଶ୍ରୀ ଭୂତ ଆତ୍ମନା ପୁତ୍ରମା ମାଙ୍କର ନାୟ ଗୁଣିଚ ରାଜନ ସର୍ବାତ୍ମନା ଶରଣ ଶରଣ୍ୟ ଗତ ମୁକୁଲ ପରିବର୍ତ୍ତ ପ୍ରାପ୍ତ। ଆମେ ସମସ୍ତଙ୍କର ଛଅଟି ଋଣ ରହିଛି, ଦେବତାମାନଙ୍କର ଋଣ, ଋଷିମାନଙ୍କର ଋଣ, ପିତାଙ୍କର ଋଣ, ଭୂତ ଜୀବ ମାନେ ଜୀବମାନଙ୍କର ଋଣ ରହିଛି, ଆପ୍ତ ବନ୍ଧୁମାନଙ୍କର ଋଣ ରହିଛି। ଏଇଭଳି ଭାବରେ ଛଅଟି ଋଣ ଦେବ ଋଷି ଋଣା ପିତା ମନୁଷ୍ୟମାନଙ୍କର ମଧ୍ୟ ଆମର ଋଣ ରହିଛି, ସେମାନେ ବିଭିନ୍ନ ଉପକାର କରୁଛନ୍ତି। କିନ୍ତୁ ନାରଦ କହୁଛନ୍ତି ଯେ ସର୍ବାତ୍ମା ଯେ ଭଗବାନଙ୍କର ଯେ ଆରାଧନା କରିଛନ୍ତି, ସର୍ବାତ୍ମା ଯେ ଶରଣ ଶରଣ୍ୟମ ଗତ ମୁକୁନ୍ଦ ପରିବୃତ୍ତି ପ୍ରାପ୍ତ। ଆମେ ଯଦି ମୁକୁନ୍ଦଙ୍କର ଆରାଧନା କଲେ ତାହେଲେ ଆମର ସମସ୍ତ ଋଣରୁ ମୁକ୍ତ ହେବ, ପରିବୃତ୍ତି ପ୍ରାପ୍ତ। କିନ୍ତୁ ଯାହାଙ୍କର ଆରାଧନା କଲେ ଆମେ ମୁକ୍ତ ହେଇଯାଉଛୁ ଋଣରୁ। କଣ ସୁଖୀରେ ଉତ୍ତରରେ ଯେଉଁ ମହାଭାରତରେ ପଚାରିଛନ୍ତି ଯକ୍ଷ ଯେ ସୁଖୀ କିଏ, ସୁଖୀର ଉତ୍ତରରେ ସେ ପ୍ରଶ୍ନ ଉତ୍ତରରେ ଯୁଧିଷ୍ଠିର ଯେ ଅନୃଣୀ, ମହାଭାରତରେ ଏସବୁ ରହିଛି, ବନପର୍ବରେ ସବୁ ରହିଛି, ତାର ପ୍ରଶ୍ନ ପଚାରିଛ ଯେ ଅନୃଣୀ ଯେ ଋଣରୁ ମୁକ୍ତ ସେ ସୁଖୀ। ମାନେ ଆମେ ଯଦି ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେବା ତାହେଲେ ଆମେ ଅନୃଣୀ ହେଇଯିବା, ଆମେ ଋଣରୁ ମୁକ୍ତ ହେଇଯିବା, ତେଣୁ ଆମେ ସୁଖୀ ସୁଖ ପ୍ରାପ୍ତ ହେବା। କିନ୍ତୁ ଭଗବାନ ସ୍ୱୟଂ ଯାହାଙ୍କର ଶରଣରେ ଆମେ ଯାଇକି ଋଣମୁକ୍ତ ହେଇଯାଉଛୁ, ଭଗବାନ ସ୍ୱୟଂ ଋଣୀ ହେଇଯାଉଛନ୍ତି। ଯାହାର ଋଣ ମୁଁ ସୁଝିପାରିବି ନାହିଁ, ଯିଏ ମା ଭଜନ ମୋର ଭଜନ କରିବା ପାଇଁ ଦୁର୍ଜର କେହ ଶୃଙ୍ଖଳା ଯୋଉଟା ତ୍ୟାଗ କରି ହେବ ନାହିଁ। ଗୃହର ଯେଉଁ ବିଭିନ୍ନ ପ୍ରକାର ରହିଛି, ପ୍ରତିବନ୍ଧକ ସବୁ ରହିଛି, ଶୃଙ୍ଖଳା ସବୁ ରହିଛି, ଦେହ ଶୃଙ୍ଖଳା ତା'ର ତେଣୁ ଏଇସବୁ ଶୃଙ୍ଖଳାକୁ ଆମେ ସବୁ ତ୍ୟାଗ କରିଛୁ, ସର୍ବଧର୍ମ କରିଛେ ଯେ ସବୁକିଛି ତ୍ୟାଗ କରି ତୁମର ଶରଣ ନେଇଛି, ମୁଁ ସବୁକିଛି ତ୍ୟାଗ କରି ତୁମର ଶରଣ ଯାଇପାରିବି ନାହିଁ। ସେଥିପାଇଁ ଭଗବାନ ଋଣୀ ରହିଗଲେ। ସେଥିପାଇଁ ମହାପ୍ରଭୁ କହୁଛନ୍ତି ରମ୍ୟା କାର୍ଯ୍ୟ ଉପାସନା ବ୍ରଜବଧୁ କରିଥିଲା, ବ୍ରଜବଧୁ ମାନେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ ସେଇଟା ଶ୍ରେଷ୍ଠ ଆରାଧନା। ଏବଂ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ଅମଳ, ଶ୍ରୀମଦ୍ ଭାଗବତ ପ୍ରମାଣ ରହିଛି, ଇଏ ହେଉଛି ଅମଳ ପ୍ରମାଣ। ଅନ୍ୟ ଯେଉଁ ପୁରାଣ ସବୁ ଅଛନ୍ତି ସବୁ ମଳ ପ୍ରମାଣ, ମଳ ପ୍ରମାଣ ବୋଲି କହିଲେ ମଳ କହିଲେ ଯେଉଁ ସତ୍ୟଗୁଣ ବା ରଜଗୁଣ ବା ତମ ଗୁଣର ଏ ଦ୍ୱାରା ପ୍ରମାଣ ସବୁ ରହିଛି। ଛଅ ଗୁଣ ଛଅଟି ଗୁଣରେ ହେଉଛି ସତ୍ୟଗୁଣର ଛଅଟି ପୁରାଣ ରହିଛି, ରଜଗୁଣର ଛଅଟି ପୁରାଣ ରହିଛି, ତମ ଗୁଣର ଛଅଟି ପୁରାଣ ରହିଛି। କିନ୍ତୁ ଭାଗବତ ପୁରାଣ ହେଉଛି ପ୍ରମାଣ ଅମଳମ, ଏଥିରେ କୌଣସି ଗୁଣର ପ୍ରଭାବ ନାହିଁ, ଅମଳ ପ୍ରମାଣ। ପ୍ରେମା କୁମାର ଟୁ ମହା ଯେଉଁ ଧର୍ମ କହିଲେ ସାଧାରଣତଃ ଲୋକମାନେ ଚାରି ବର୍ଗ ବୋଲି କହନ୍ତି, ଧର୍ମ ଅର୍ଥ କାମ ଲକ୍ଷ୍ୟ। କିନ୍ତୁ ପଞ୍ଚମ ପୁରୁଷ ପ୍ରେମ କୁମାର ତ ମହା, ପଞ୍ଚମ ପୁରୁଷାର୍ଥ ହେଉଛି ଭଗବତ ପ୍ରେମ, ଇଏ ହେଉଛି ଚୈତନ୍ୟ ମହାପ୍ରଭୁ ଭଗବତ ଭଦ୍ରାଗରଣ, ଇଏ ହେଉଛି ଚୈତନ୍ୟ ମହାପ୍ରଭୁ। ତେଣୁ ଯଦି ଭଗବାନ ସେଠି ରହିଛନ୍ତି କିନ୍ତୁ ବସୁଧା ଦେଖିପାରୁନାହାନ୍ତି, ବସୁଧା ଦେଖୁଛନ୍ତି ସୁତା କନ୍ୟାକୁ ଦେଖୁଛନ୍ତି, ତେଣୁ ସେ କ'ଣ କଲେ ନା ସୁଦାଙ୍କ ସୁଦାଶ୍ରୟ ନିଧାୟ, ନିଜ ପୁତ୍ରକୁ ଯେଉଁ ଆଣିଥିଲେ ସେଠି ତାକୁ ସ୍ଥାପନ କଲେ, ପୁତ୍ରକୁ ସ୍ଥାପନ କରିକି ସୁଦାମ ଉପାଦାୟ ତୁମର ଦୁଃଖା ଗାଁ, ତାଙ୍କର ଯେଉଁ ସବୁ କନ୍ୟା ରହିଛନ୍ତି ସେ କନ୍ୟା ମଧ୍ୟ ସେ ହେଉଛନ୍ତି ଯୋଗମାୟା। ତା ପୂର୍ବରୁ କୁହାଗଲା ଅଜା ଜନ୍ମନି ନନ୍ଦଦାୟା, ଅଜା ହେଉଛି ଭଗବାନଙ୍କର ଅଜା କହିଲେ ଯାହାର ଜନ୍ମ ନାହିଁ, ଯୋଗମାୟା ଯୋଗମାୟା ସେଠି ଅଲକ୍ଷିତ ଭାବେ ରହିଛନ୍ତି, ତେଣୁ ସିଏ ଯେଉଁ ନେଲେ ସିଏ ନେଲେ ଗୈରଙ୍ଗ ମାୟା ବା ମହାମାୟାକୁ ନେଇଛି, ଯାହାଙ୍କୁ କହିସ ପରେ ହତ୍ୟା କରିବେ, ଚତୁର୍ଥ ଅଧ୍ୟାୟରେ ବନା ହେଲେ ତୃତୀୟ ଅଧ୍ୟାୟ ସରିଗଲା, ଆଉ ଦୁଇ ଶବ୍ଦ ଶେଷ ହେଇଯିବ। ତେଣୁ ସେଇ ବହିରଙ୍ଗା ମାୟାକୁ, ଭଗବାନଙ୍କର ବହିରଙ୍ଗା ମାୟାକୁ ସେ ସେ ନେଇକି ଚାଲିଛି ଏବଂ ଏଇ ଯେଉଁ କୃଷ୍ଣଙ୍କୁ ସେ ରଖିଲେ ସେଠି ତାଙ୍କର ଯେଉଁ ମୂଳ କୃଷ୍ଣ ଥିଲେ ସେ ଦୁଇ ମିଶିକିରି ଏକ ହେଇଗଲା, ଦୁଇ ରହିଲେ ସେ ଦୁଇ ମିଶିକିରି ଏକ ହେଇଗଲା। ଭଗବାନ ତାଙ୍କ ବୃନ୍ଦାବନ ଲୀଳା ଆରମ୍ଭ ହେବ। ତାପରେ ସେ ବର୍ଣ୍ଣନା କରେ
ନବମୀ ହେଉଛି କିନ୍ତୁ ଜନ୍ମାଷ୍ଟମୀ
ହଜାର ଦଶ ଆନନ୍ଦ ରୂପାଜୀ ମାନେ ନାନ୍ତଂ ବିଦାମହମି ମୂଳୟ ବ୍ରଜାସ୍ତେ ମାୟା ବଳସ ପୁରୁଷ ପୃଥବରାଜ ଗାୟନ ଗୁଣନ ଦଶ ସ୍ଥାନନ। ଦଶ ସ୍ଥାନନ ମାନେ ଦଶ ଇଣ୍ଟୁ ଶହେ ମାନେ ହଜାର ହଜାର ଭିତରେ ସେ
କୃଷ୍ଣଙ୍କ ପାଖରେ ଜନ୍ମ ଲାଗିଲା।
ଆଉ ପର ଶୋକ ପାଇଁ ମୁଁ ପ୍ରିପେୟାର ହେଇକି ଆସିଛି ସେଥିରେ
ଭାଗ୍ୟ
ରଚିଲା। ହଁ ଅନ୍ୟ